ହ୍ୟାଲୋ, ରାମେଶ୍ୱର ପତନ ମୁଁ କହୁଛି, ପତନ ସାହି ୱାନ ରୁ। ଆମ ସାହିରେ ବହୁତ ଗରିବ ଲୋକ ଅଛନ୍ତି ଆଜ୍ଞା, ଆଉ କେମିତି ଲାଟିନ ପାଇଁ କେମିତି ବ୍ୟବସ୍ଥା କରନ୍ତୁ, ଧନ୍ୟବାଦ। ଲାଟିନ ନାହିଁ ଆମ ସାହିରେ, ସମସ୍ତେ ଗରିବ ଲୋକ, ଆପଣ ଲାଟିନ ଦେଇକି ସୁବିଧା କଲେ ଆମକୁ ଧନ୍ୟବାଦ।
ନାଇଁ ତାଙ୍କ ଆସିକି ସାମ୍ନା ସମସ୍ତେ ଆମ ସାହିରେ ତ ସମସ୍ତେ ଗରିବ ଲୋକ, କାହାର ବି ଲାଟିନ।